ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ହୁଏ ସହାୟ
ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର ଏସ୍ଡିଏ ମିଶନ କମ୍ପାଉଣ୍ଡ ସାଲିସବୁରୀ ପାର୍କ ପୁଣେ 411037 ମହାରାଷ୍ଟ୍ର বা খোলন্তু আমার ওয়েবসাইট যেকোন অ্যান্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori বর্তমান চলন্তু শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য
ঈশ্বর যোজনা প্রস্তুত করিতেলে ভাগ 2 নমস্কার প্রিয় শ্রোতা ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାନ ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱର ଯୋଜନା ପ୍ରସ୍ତୁତ କରିଥିଲେ ଭାଗ 2। ଭାଗ 1 ଆମେ ଗତକାଲି ଆଲୋଚନା କରିଥିଲୁ କିପରି ମୋଷାଙ୍କୁ ପରମେଶ୍ୱର ସେହି ଧର୍ମଧାମ ବିଷୟରେ କହିଥିଲେ ଆଉ ସେ ଧର୍ମଧାମରେ କ'ଣ କ'ଣ ଥିବାର ଅଛି ତାହା ବିଷୟରେ ପରମେଶ୍ୱର କହିଥିଲେ, ତାହା ଆମେ ଗତକାଲି ଆଲୋଚନା କରିଥିଲୁ। ତାହେଲେ ସେହି ଧର୍ମଧାମ ଭିତରେ କ'ଣ ଥିଲା? ବନ୍ଧୁ, ଆମେ ଦେଖୁ ପରମେଶ୍ୱର ଯେବେ ଇସ୍ରାଏଲମାନେ ମିଶର ଦେଶରୁ କେନାନ ଦେଶକୁ ଯାତ୍ରା ଆରମ୍ଭ କଲେ ଆଉ ସେ ଯାତ୍ରା ସମୟରେ ଆମେ ଦେଖୁଅଛୁ କି ମିଶରରୁ କେନାନ ଦେଶକୁ ସେହି ସମୟର ଯାତ୍ରା ସମୟ ଥିଲା 40 ଦିନ। ମାତ୍ର ଆମେ ଦେଖୁଅଛୁ ଏଠି ପରମେଶ୍ୱର ସେମାନଙ୍କୁ 40 ବର୍ଷ ସେହି ମିଶରରୁ କେନାନ ଦେଶକୁ ଯାତ୍ରା କରାଇଲେ ଆଉ ସେହି ସମୟରେ ଏଇ ଯେଉଁ ଧର୍ମଧାମ ବିଷୟରେ ପରମେଶ୍ୱର କହିଥିଲେ। ଆଉ ବିଶେଷ ଭାବରେ ସେହି ସମୟରେ ଆମେ ଦେଖୁଅଛୁ ପରମେଶ୍ୱର ଆପଣା ନିଜ ଆଙ୍ଗୁଠିରେ 2 ପଥର ଉପରେ ତାଙ୍କ 10 ଆଜ୍ଞା ଲେଖିଥିଲେ ଆଉ ସେହି 10 ଆଜ୍ଞା ଯାହା ଆମେ କହୁଛୁ ଆଜ୍ଞା 10 ଆଜ୍ଞା ଯାହା ଈଶ୍ୱର ପଥର ଟେବୁଲ ଉପରେ ଲେଖିଥିଲେ ଏବଂ ଯାହା ତାଙ୍କ ଲୋକମାନଙ୍କ ସର୍ବଦା ମାନିବେ ଏହିପରି ଆମେ ପ୍ରକାଶିତ 14:12 ଆମେ ଦେଖୁଅଛୁ। ସେହି ଯେଉଁ ଧର୍ମଧାମ ଭିତରେ ଥିଲା ଦ୍ୱିତୀୟ ବିବରଣୀ ତା'ର 14:4-5 ଯଦି ପଢ଼ିବେ ଆପଣ ସୁନ୍ଦର ଭାବରେ ଜାଣିପାରିବେ। କିନ୍ତୁ ଦୟା ଆସନ ସେମାନଙ୍କ ଉପରେ ଥିଲା ଯାହା ସୂଚାଇ ଥାଏ ଯେପର୍ଯ୍ୟନ୍ତ ଈଶ୍ୱରଙ୍କ ଲୋକମାନେ ସ୍ୱୀକାର କରିଛନ୍ତି ଏବଂ ପାପ ଛାଡ଼ିଛନ୍ତି ସେତେ ପର୍ଯ୍ୟନ୍ତ ପରମେଶ୍ୱର ସେମାନଙ୍କ ସହିତ ରହିବେ। ହିତପ୍ରଦେଶ 28:13 ପୁରୋହିତ ବା ଯାଜକ ଦ୍ୱାରା ଦୟା ଆସନରେ ଛିଞ୍ଚା ଯାଇଥିବା ରକ୍ତ ମାଧ୍ୟମରେ ସେମାନଙ୍କ ପ୍ରତି ଦୟା ବୃଦ୍ଧି ପାଇବ। ଲେବିୟ 16:15-16 ପଶୁର ରକ୍ତ ଯୀଶୁଙ୍କ ରକ୍ତକୁ ପ୍ରତିପାଦିତ କରୁଥିଲା ଯାହା ଆମକୁ ପାପର କ୍ଷମା ଆଣିବା ପାଇଁ ଢଳାଯିବ। ଏହିପରି ମାଥ୍ୟୁ 26:28 ଆଉ ହେବ୍ରେ 9:22 ଆମେ ଦେଖୁଅଛୁ। ବନ୍ଧୁ, ସେହି ଯେଉଁ ଧର୍ମଧାମ ସେବାରେ ପଶୁମାନଙ୍କୁ କାହିଁକି ବଳି ଦିଆଯାଉଥିବା ଆବଶ୍ୟକ ହେଲା? ଯଦି ଆମେ ମାଥ୍ୟୁ 26:28 ଆଉ ହେବ୍ରେ 22:21 ପଢ଼ିବା, ନିୟମ ଅନୁଯାୟୀ ପ୍ରାୟ ସମସ୍ତ ଜିନିଷ ରକ୍ତ ଦ୍ୱାରା ଶୁଦ୍ଧ ହୁଏ ଏବଂ ରକ୍ତ ଢାଲିଲେ କୌଣସି କ୍ଷମା ହୁଏ ନାହିଁ। ଏହା ହେଉଛି ନୂତନ ଚୁକ୍ତିର ଯାହାକି ମାଥ୍ୟୁ 26:28 ଯୀଶୁଖ୍ରୀଷ୍ଟ କହିଲେ କି ଏହା ହେଉଛି ନୂତନ ଚୁକ୍ତିର ମୋର ରକ୍ତ ଯାହା ପାପ କ୍ଷମା ପାଇଁ ଅନେକଙ୍କ ପାଇଁ ଢାଲି ଦିଆଯାଇଛି। ବନ୍ଧୁ, ଲୋକମାନଙ୍କୁ ବୁଝିବାର ସାହାଯ୍ୟ କରିବା ପାଇଁ ପଶୁମାନଙ୍କର ବଳିଦାନ ଆବଶ୍ୟକ ଥିଲା।
ଯେ ଯୀଶୁଙ୍କ ରକ୍ତ ଢାଲିବା ବିନା ସେମାନଙ୍କ ପାପ କେବେ କ୍ଷମା କରାଯାଇପାରିବ ନାହିଁ। ଅସୁନ୍ଦର ଚକିତକାରୀ ସତ୍ୟ ହେଉଛି ପାପର ବେତନ ହେଉଛି ମୃତ୍ୟୁ। ସେହିପରି ଆମେ ରୋମିଓ 6:23 ଦେଖୁଛୁ, ଯେହେତୁ ଆମେ ସମସ୍ତେ ପାପ କରୁଛୁ ଆମେ ସମସ୍ତେ ମୃତ୍ୟୁ ଅର୍ଜନ କରିବୁ। ଯେତେବେଳେ ଆଦମ ଏବଂ ହବା ପାପ କଲେ ସେମାନେ ଯୀଶୁଙ୍କ ବ୍ୟତୀତ ଥରେ ମରିଥାନ୍ତେ, ଯିଏ ଆଗକୁ ବୁଝୁଥିଲେ ଏବଂ ସମସ୍ତ ଲୋକଙ୍କ ପାଇଁ ମୃତ୍ୟୁଦଣ୍ଡ ଦେବା ପାଇଁ ବଳିଦାନ ଭାବରେ ତାଙ୍କର ସିଦ୍ଧ ଜୀବନ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହିପରି ଯାହାକି ଜନ 3:16 ଆମେ ପାଉଅଛୁ ଆଉ ପ୍ରକାଶିତ 8:13-8 ପାଉଅଛୁ। ବନ୍ଧୁ, ପାପ ପରେ ଈଶ୍ୱର ପାପୀକୁ ଏକ ପଶୁ ବଳି ଆଣିବାକୁ ଆବଶ୍ୟକ କଲେ, ଯାହାକି ଆମେ ଆଦି ପୁସ୍ତକ 4:3-7 ଦେଖୁଅଛୁ। ପାପୀ ନିଜ ହାତରେ ପଶୁକୁ ହତ୍ୟା କରିବା ଉଚିତ। ସେହିପରି ଲେବିୟ ପୁସ୍ତକ 1:4-5 ଆମେ ଦେଖୁଅଛୁ। ବନ୍ଧୁ, ଏହା ରକ୍ତାକ୍ତ ଏବଂ ଆଶ୍ଚର୍ଯ୍ୟଜନକ ଥିଲା ଏବଂ ଏହା ପାପର ଭୟଙ୍କର ପରିଣାମ, ଯାହାକି ଅନନ୍ତ ମୃତ୍ୟୁ। ଏବଂ ଜଣେ ତ୍ରାଣକର୍ତ୍ତା ଏବଂ ବିକଳ୍ପର ଅଧ୍ୟାତ୍ମିକ ଆବଶ୍ୟକତା ସହିତ ପାପୀକୁ ଅବିସ୍ମରଣୀୟ ଭାବରେ ପ୍ରଭାବିତ କଲା। ବିନା ତ୍ରାଣକର୍ତ୍ତା ପରିତ୍ରାଣ ପାଇଁ କାହାର ଭରସା ନାହିଁ। ବଳିଦାନ ପ୍ରଣାଳୀ ନିହତ ପଶୁର ପ୍ରତୀକ ମାଧ୍ୟମରେ ଶିକ୍ଷା ଦେଲା ଯେ ଈଶ୍ୱର ନିଜ ପୁତ୍ରଙ୍କୁ ସେମାନଙ୍କର ପାପ ପାଇଁ ମରିବାକୁ ହେବ। ଏହିପରି ଆମେ ପ୍ରଥମ କରନ୍ତି 15:3 ଦେଖୁଅଛୁ, ଯୀଶୁ କେବଳ ସେମାନଙ୍କର ତ୍ରାଣକର୍ତ୍ତା ନୁହନ୍ତି ବରଂ ସେମାନଙ୍କ ବିକଳ୍ପ ମଧ୍ୟ ହେବେ। ଏହିପରି 9:28 ଆମେ ପାଉଅଛୁ, ଯେତେବେଳେ ବାପ୍ତିଜିତ ଜହନ ଯୀଶୁଙ୍କୁ ଭେଟିଲେ ସେ କହିଲେ, ଦେଖ ଈଶ୍ୱରଙ୍କ ମେଷ ଶାବକ ଯିଏ ଜଗତର ପାପ ଦୂର କରନ୍ତି। ଜହନ 1:29 ପୁରାତନ ନିୟମରେ ଲୋକମାନେ ପରିତ୍ରାଣ ପାଇଁ କୃଷକୁ ଅପେକ୍ଷା କରିଥିଲେ। ପରିତ୍ରାଣ ଆମ ପାଇଁ କଲଭରିକୁ ଫେରି ଚାହିଁଥାଉ। ପରିତ୍ରାଣ ଅନ୍ୟ କୌଣସି ଉଚ୍ଚ ନାହିଁ। ଏହିପରି 4:17 ପାଉଅଛୁ, ବନ୍ଧୁ ଧର୍ମଧାମ ସେବାରେ ପଶୁମାନଙ୍କୁ କିପରି ବଳି ଦିଆଯାଇଗଲା ଏବଂ କେଉଁ ଅର୍ଥ ସହିତ ବଳି, ଯଦି ଆପଣ ପ୍ରଶ୍ନ ପଚାରିବେ ସେହି ପ୍ରଶ୍ନର ଉତ୍ତର ଆମେ ପାଉଛୁ ଲେବିୟ ପୁସ୍ତକ 1:4-11। ସେ ହୋମ ବଳିର ମସ୍ତକରେ ହାତ ରଖିବେ ଓ ପ୍ରାୟଚିତ କରିବା ପାଇଁ ତାଙ୍କ ଗ୍ରହଣ କରାଯିବ। ସେ ଏହାକୁ ଯଜ୍ଞର ଉତ୍ତର ପାର୍ଶ୍ୱରେ ହତ୍ୟା କରିବେ। ବନ୍ଧୁ, ଯେତେବେଳେ ଜଣେ ପାପୀ ପ୍ରାଙ୍ଗଣର ଦ୍ୱାରରେ ବଳି ପଶୁ ଆଣିଲା, ଜଣେ ଯାଜକ ତାକୁ ଚୁରି ଏବଂ ଏକ ପାତ୍ର ଦେଇଥିଲେ। ପାପୀ ପଶୁଙ୍କ ମୁଣ୍ଡରେ ହାତ ରଖି ନିଜର ପାପ ସ୍ୱୀକାର କଲା। ଏହା ପାପୀଠାରୁ ପଶୁକୁ ପାପର ସ୍ଥାନାନ୍ତରର ପ୍ରତୀକ ଅଟେ। ସେହି ସମୟରେ ପାପୀ ନିର୍ଦ୍ଧଷ ଏବଂ ପଶୁ ଦୋଷୀ ବୋଲି ବିବେଚନା କରାଯାଉଥିଲା। ଯେହେତୁ ଏହି ପଶୁଟି ସାଙ୍କେତିକ ଭାବରେ ଦୋଷୀ, ଏଣୁ ଏହାକୁ ପାପର ମଜୁରୀ ହେଉଛି ମୃତ୍ୟୁ ଦେବାକୁ ପଡ଼ିବ। ନିଜ ହାତରେ ପଶୁକୁ ବୋଧ କରି ପାପୀକୁ ଏହିପରି ଅଲେଖିକ ଭାବରେ ଶିକ୍ଷା ଦିଆଗଲା ଯେ ପାପ ନିରୀହ ପଶୁଙ୍କ ମୃତ୍ୟୁ ଘଟାଇଲା ଏବଂ ତାଙ୍କର ପାପ ନିରୀହ ଖ୍ରୀଷ୍ଟଙ୍କ ମୃତ୍ୟୁ ଘଟାଇବାର ଦାୟୀ ହେଲା। ବନ୍ଧୁ, ତେବେ ଯେତେବେଳେ ସମଗ୍ର ମଣ୍ଡଳୀ ପାଇଁ ଏକ ବଳି ପଶୁ ଉତ୍ସର୍ଗ କରାଗଲା, ଯାଜକ ରକ୍ତ ସହିତ କ'ଣ କଲେ, ଏହା କ'ଣ ପ୍ରତୀକ କରେ? ଏହାର ପ୍ରଶ୍ନର ଉତ୍ତର ଆମେ ପାଉଛୁ ଲେବିୟ 4:16-17। ଅଭିଷିକ୍ତ ପୁରୋହିତ ବା ଯାଜକ ଷଣ୍ଢର କିଛି ରକ୍ତକୁ ସଭା ତମ୍ବୁକୁ ଆଣିବେ, ତାପରେ ପୁରୋହିତ ବା ଯାଜକ ତାଙ୍କ ଆଙ୍ଗୁଟିକୁ ରକ୍ତରେ ବୁଡ଼େଇ ପ୍ରଭୁଙ୍କ ସମ୍ମୁଖରେ ପରଦା ଆଗରେ ସାତ ଥର ସିଞ୍ଚିବେ। ବନ୍ଧୁ, ଯେତେବେଳେ ସମଗ୍ର ମଣ୍ଡଳୀର ପାପ ପାଇଁ ଏକ ବଳିଦାନ ଦିଆଗଲା, ସେତେବେଳେ ଯୀଶୁଙ୍କ ପ୍ରତିନିଧିତ୍ୱ କରୁଥିବା ପୁରୋହିତଙ୍କ ଦ୍ୱାରା ରକ୍ତ ଧର୍ମଧାମକୁ ନିଆଗଲା ଏବଂ ଦୁଇ କୋଠରୀକୁ ପୃଥକ୍ କରୁଥିବା ଆବରଣ ଆଗରେ ଛିଞ୍ଚି ଦିଆଗଲା। ପରଦାର ଅନ୍ୟ ପାର୍ଶ୍ୱରେ ଈଶ୍ୱରଙ୍କ ଉପସ୍ଥିତି ରହିଥିଲା। ଏହିପରି ଭାବରେ ଲୋକମାନଙ୍କ ପାପ ଅପସାରିତ ହୋଇ ପ୍ରତୀକାତ୍ମକ ଭାବରେ ଧର୍ମଧାମକୁ ସ୍ଥାନାନ୍ତରିତ ହେଲା। ପୁରୋହିତଙ୍କର ବା ଯାଜକ ଦ୍ୱାରା ହୋଇଥିବା ଏହି ରକ୍ତ ସ୍ୱର୍ଗରେ ଆମ ପାଇଁ ଯୀଶୁଙ୍କ ବର୍ତ୍ତମାନର ସେବାକୁ ପ୍ରତୀକ କରେ। ପାପ ପାଇଁ ବଳିଦାନ ଭାବରେ ଯୀଶୁ କୁଶରେ ମୃତ୍ୟୁବରଣ କରିବା ପରେ ସେ ଉଠି ସ୍ୱର୍ଗକୁ ଯାଇ ଆମର ଯାଜକ ଭାବରେ ସ୍ୱର୍ଗ ଧର୍ମଧାମରେ ତାଙ୍କ ରକ୍ତ ସେବା କରିବାକୁ ଲାଗିଛି। ପାର୍ଥିବ ଯାଜକଙ୍କ ଦ୍ୱାରା ପରିବେଷିତ ରକ୍ତ ଯୀଶୁଙ୍କ ପ୍ରତିନିଧିତ୍ୱ କରୁଥିଲା, ଯେ ଉପରକ୍ତ ଧର୍ମଧାମରେ ଆମର ପାପର ଯାହା ରେକର୍ଡ଼ ଯୀଶୁ ତାଙ୍କ ରକ୍ତ ପ୍ରୟୋଗ କରନ୍ତି। ଏହା ଦର୍ଶାଏ ଯେତେବେଳେ ଆମେ ତାଙ୍କ ନାମରେ ସ୍ୱୀକାର କରିବା ସେତେବେଳେ ସେମାନଙ୍କୁ କ୍ଷମା କରାଯାଇଥାଏ। ଏହିପରି ଆମେ ଜହନ ପ୍ରଥମ ଜହନ 1:9 ପାଉଛୁ। ବନ୍ଧୁ, ଯେବେ ଆମେ ଆମ ପାପ ସ୍ୱୀକାର କରିବା, ନିଶ୍ଚିତ ଯୀଶୁଖ୍ରୀଷ୍ଟ ଆମ ପାପ କ୍ଷମା କରିବେ। ତାହେଲେ ଧର୍ମଧାମ ସେବା ଉପରେ ଆରାଧିକ ଆଧାର କରି କେଉଁ ଦୁଇଟି ପ୍ରମୁଖ ସାମର୍ଥ୍ୟରେ ଯୀଶୁ ନିଜ ଲୋକଙ୍କ ସେବା କରନ୍ତି, ତାହାଙ୍କ ସ୍ନେହପୂର୍ଣ୍ଣ ସେବାରୁ ଆମେ କ'ଣ ଚମତ୍କାର ଲାଭ କରିପାରିବା? ବନ୍ଧୁ, ଖ୍ରୀଷ୍ଟ ଆମର ନିସ୍ତାର ପର୍ବ ଆମ ପାଇଁ ବଳି ଦିଆଗଲେ, ସେହି କୃଷରେ ମରଣ ଭୋଗିଲେ, ସେହି କୃଷରେ ଆପଣ ଜୀବନ ଦେଲେ। ଏହା ଦେଖି ଆମର ଜଣେ ମହାଯାଜକ ଅଛନ୍ତି ଯିଏ ସ୍ୱର୍ଗ ଦେଇ ଯାଇଛନ୍ତି, ଈଶ୍ୱର ପୁତ୍ର ଯୀଶୁ। ଆସନ୍ତୁ ଆମର ସ୍ୱୀକାରକୁ ଧରି ରଖିବା, କାରଣ ଆମର ଜଣେ ମହାଯାଜକ ଯିଏ ଆମର ଦୁର୍ବଳତା ପ୍ରତି ସହାନୁଭୂତି କରିପାରିବେ, କିନ୍ତୁ ସବୁ କ୍ଷେତ୍ରରେ ଆମ ଭଳି ପରୀକ୍ଷିତ ହୋଇଥିଲେ ମଧ୍ୟ ପାପି ବିନା। ତେଣୁ ଆସନ୍ତୁ ସାହସର ସହିତ ଅନୁଗ୍ରହର ସିଂହାସନକୁ ଆସିବା, ଯେପରି ଆମେ ଦୟା ପାଇପାରିବା ଏବଂ ଆବଶ୍ୟକ ସମୟରେ ସାହାଯ୍ୟ କରିବାକୁ ଅନୁଗ୍ରହ ପାଇପାରିବା। ଏହିପରି ସାଧୁ ପାଲ ଲେଖନ୍ତି 1:14-16। ବନ୍ଧୁ, ଯୀଶୁ ଆମର ପାପ ପାଇଁ ବଳି ଭାବରେ ଏବଂ ଆମର ସ୍ୱର୍ଗୀୟ ମହାଯାଜକ ଭାବରେ କାର୍ଯ୍ୟ କରନ୍ତି। ଆମର ବଳି ମେଷ ଶାବକ ଏବଂ ବଦଳକାରୀ ଭାବରେ ଯୀଶୁଙ୍କ ମୃତ୍ୟୁ ଆମ ଏବଂ ଆମର ସ୍ୱର୍ଗୀୟ ଯାଜକ ଭାବରେ ମହାଯାଜକ ଭାବରେ ତାଙ୍କର ନିରନ୍ତର ଶକ୍ତିଶାଳୀ ସେବା ଆମ ପାଇଁ ଦୁଇଟି ଅବିଶ୍ୱନୀୟ ଚମତ୍କାର କାର୍ଯ୍ୟ କରେ। 1, ଅତୀତର ସମସ୍ତ ପାପ କ୍ଷମା କରି ନୂତନ ଜନ୍ମ ନାମକ ଏକ ସମ୍ପୂର୍ଣ୍ଣ ଜୀବନ ପରିବର୍ତ୍ତନ ହେବ ବୋଲି ଯହନ 3:6 ଆଉ ରୋମିଓ 3:25 ଆମେ ପାଉଛୁ। କ'ଣ ପାଉଛୁ? ଅତୀତର ସମସ୍ତ ପାପ କ୍ଷମା କରି ନୂତନ ଜନ୍ମ ନାମକ ଏକ ସମ୍ପୂର୍ଣ୍ଣ ଜୀବନ ପରିବର୍ତ୍ତନ। 2, ବର୍ତ୍ତମାନ ଏବଂ ଭବିଷ୍ୟତରେ ଠିକ୍ ବଞ୍ଚିବାର ଶକ୍ତି। ବର୍ତ୍ତମାନ ଏବଂ ଭବିଷ୍ୟତରେ ଠିକ୍ ବଞ୍ଚିବାର ଶକ୍ତି, ସେହିପରି ତିତସ 2:14 ଆଉ ଫିଲିପିଓ 2:13 ଆମେ ପାଉଛୁ। ବନ୍ଧୁ, ଏହି ଦୁଇଟି ଚମତ୍କାର ବ୍ୟକ୍ତିଙ୍କୁ ଧାର୍ମିକ କରେ। ମନେ ରଖନ୍ତୁ, ଏହି ଦୁଇଟି ଚମତ୍କାର ବ୍ୟକ୍ତିଙ୍କୁ ଧାର୍ମିକ କରେ, ଯାହାର ଅର୍ଥ ହେଉଛି ବ୍ୟକ୍ତି ଏବଂ ଈଶ୍ୱରଙ୍କ ମଧ୍ୟରେ ଏକ ସଠିକ ସମ୍ପର୍କ ବିଦ୍ୟମାନ। କର୍ମ ବା ନିଜ ଉଦ୍ୟମ ଦ୍ୱାରା ଜଣେ ଧାର୍ମିକ ହେବା ପାଇଁ କୌଣସି ସମ୍ଭାବ୍ୟ ଉପାୟ ନାହିଁ, କାରଣ ଧାର୍ମିକତା ଚମତ୍କାର ଆବଶ୍ୟକ କରେ, ଯାହା କେବଳ ଯୀଶୁ ହିଁ କରିପାରିବେ ଆଉ ଅନ୍ୟ କୌଣସି ଲୋକ କରିପାରିବନି। କି ଅନ୍ୟ କୌଣସି ଦେବତା କରିପାରିବ ନାହିଁ। ପ୍ରେରିତ 4:12 ଆମେ ଦେଖୁଅଛୁ ଏହିପରି ଜଣେ ବ୍ୟକ୍ତି ତ୍ରାଣକର୍ତ୍ତାଙ୍କୁ ବିଶ୍ୱାସ କରି ଧାର୍ମିକ ହୋଇଯାଏ ଯାହା ସେ ନିଜ ପାଇଁ କରିପାରିବ ନାହିଁ। ବିଶ୍ୱାସ ଦ୍ୱାରା ଧାର୍ମିକତା ବାଇବଲ ବାକ୍ୟ ଦ୍ୱାରା ଏହା ବୁଝାଏ ଆମମାନଙ୍କୁ ଆମେ ଯୀଶୁଙ୍କୁ ଆମ ଜୀବନର ଶାସକ ହେବାକୁ କହୁଛୁ ଏବଂ ତାଙ୍କ ସହିତ ପୂର୍ଣ୍ଣ ସହଯୋଗ କରୁଥିବା ଆବଶ୍ୟକୀୟ ଚମତ୍କାର କାର୍ଯ୍ୟ କରିବାକୁ ତାଙ୍କ ଉପରେ ବିଶ୍ୱାସ କରୁ। ଏହି ଧାର୍ମିକତା ଯାହା ଆମ ପାଇଁ ଏବଂ ଖ୍ରୀଷ୍ଟଙ୍କ ଦ୍ୱାରା ଚମତ୍କାର ଭାବରେ ସମନ୍ନ ହୋଇଛି ତାହା ହେଉଛି ଏକମାତ୍ର ପ୍ରକୃତ ଧାର୍ମିକ। ଅନ୍ୟ ସମସ୍ତ ପ୍ରକାର ନକିଲ ଅଟେ ବନ୍ଧୁ, ମନେ ରଖନ୍ତୁ, ଅନ୍ୟ ସମସ୍ତ ପ୍ରକାର ନକିଲ। ଏଥି କାରଣରୁ ଆମେ ଯୀଶୁକୁ ବିଶ୍ୱାସ କରିବାକୁ ପଡ଼ିବ। ତାହେଲେ ଯୀଶୁଙ୍କ ମାଧ୍ୟମରେ ଆମକୁ ଦିଆଯାଇଥିବା ଧାର୍ମିକତା ବିଷୟରେ ବାଇବଲ କେଉଁ 6 ପ୍ରତିଜ୍ଞା ଦେଇଥାଏ, ଚାଲନ୍ତୁ ସେଇ 6 ପ୍ରତିଜ୍ଞା ଆମେ ଦେଖିବା। ଏହା ଆମର ଅତୀତର ପାପଗୁଡ଼ିକ ଆଚ୍ଛାଦାନ କରିବେ ଏବଂ ଆମକୁ ଦୋଷୀ ବୋଲି ଗଣନା କରିବେ, ଯିଶାୟ 44:22। ଆଉ 1 John 1:9 ପ୍ରଥମ ଆମେ ଦେଖୁଛୁ ଯାହା ଆମେ ପାଉଛୁ ଆଦି ପୁସ୍ତକ 1:26-27 ଆଉ ରୋମିଓ 8:29। ଆମ୍ଭ ଆରମ୍ଭରେ ଆମେ ଈଶ୍ୱରଙ୍କ ପ୍ରତି ମୂର୍ତ୍ତିରେ ସୃଷ୍ଟି ହୋଇଛୁ, ମନେ ରଖନ୍ତୁ ଆରମ୍ଭରେ, ଯାହାକି ଆଦି ପୁସ୍ତକ 1:26-27 ଦେଖୁଅଛୁ କି ପରମେଶ୍ୱର ଆମମାନଙ୍କୁ ତାଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଛନ୍ତି। ଯୀଶୁ ଆମକୁ ଈଶ୍ୱରଙ୍କ ପ୍ରତିମୂର୍ତ୍ତିକୁ ଫେରାଇ ଆଣିବାକୁ ପ୍ରତିଜ୍ଞା କରିଛନ୍ତି। ଯେଉଁ ପ୍ରତିଜ୍ଞା, ଯେଉଁ ମୂର୍ତ୍ତିକୁ ଆମେ ଏଦନରେ ହରାଇଥିଲୁ, ସେହି ପ୍ରତିମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଯୀଶୁ ଆମମାନଙ୍କୁ ପ୍ରତିଜ୍ଞା କରୁଛନ୍ତି। 1:2 ଯୀଶୁ ଆମକୁ ଧାର୍ମିକ ଭାବରେ ବଞ୍ଚାଇବାର ଇଚ୍ଛା ଦିଅନ୍ତି ଏବଂ ତାପରେ ପ୍ରକୃତରେ ଏହାକୁ ପୂରଣ କରିବା ପାଇଁ ଆମକୁ ତାଙ୍କ ଶକ୍ତି ପ୍ରଦାନ କରନ୍ତି। 2:13 ବନ୍ଧୁ, ଏଇ ଯେଉଁ ଶକ୍ତିରେ ଧାର୍ମିକ ଭାବରେ ବଞ୍ଚିବା ପାଇଁ ପରମେଶ୍ୱର ମାନଙ୍କୁ ତାଙ୍କର ଶକ୍ତି ପ୍ରଦାନ କରନ୍ତି। ଯେବେ ଆମେ ଯୀଶୁକୁ ଗ୍ରହଣ କରୁ, ବିଶ୍ୱାସ କରୁ, ତେବେ ଆମମାନଙ୍କ ଜୀବନରେ ଧାର୍ମିକତା ଭାବରେ ବଞ୍ଚିବା ପାଇଁ ଯୀଶୁ ହିଁ ଆମମାନଙ୍କୁ ଶକ୍ତି ପ୍ରଦାନ କରନ୍ତି, ଯେପରିକି ଆମେ ଧାର୍ମିକ ଭାବରେ ରହିପାରିବା। 3:13-20 John 15:11 ଯୀଶୁ ତାଙ୍କର ଚମତ୍କାର ଶକ୍ତି ଦ୍ୱାରା ଆମକୁ ଖୁସିରେ କେବଳ ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବା କାର୍ଯ୍ୟ କରିବାକୁ ଆଗେଇ ନେବେ। ଯୀଶୁ ତାହାଙ୍କ ଚମତ୍କାର ଶକ୍ତି ଦ୍ୱାରା ଆମକୁ ଖୁସିରେ କେବଳ ଈଶ୍ୱରଙ୍କୁ ସନ୍ତୁଷ୍ଟ କରୁଥିବା କାର୍ଯ୍ୟ କରିବାକୁ ଆମମାନଙ୍କୁ ଆଗେଇ ନେଇଥାନ୍ତି ବୋଲି 13:20-21 John 15:11 ଆମେ ପାଉଛୁ। ତାପରେ 4 ଆମେ ଦେଖୁ କି ସେ ଆମ ପାପହୀନ ଜୀବନ ଏବଂ ମୃତ୍ୟୁ ପ୍ରାୟୋଚିତ କରି ଆମକୁ ମୃତ୍ୟୁଦଣ୍ଡକୁ ହଟାଇ ଦେଇଛନ୍ତି। 2 Corinthians 5:21 ଯେପରି ଏହା ଆଗରୁ ଆମେ ଦେଖିସାରିଛୁ, ପାପର ମୃତ୍ୟୁ ହଉ, ପାପର ବେତନ ହେଉଛି ମୃତ୍ୟୁ, ଆଉ ସେଇ ମୃତ୍ୟୁର ପ୍ରାୟୋଚିତ କରି ଆମମାନଙ୍କୁ ମୃତ୍ୟୁଦଣ୍ଡରୁ ହଟାଇଛନ୍ତି କିଏ? ଯୀଶୁଖ୍ରୀଷ୍ଟ। ଯୀଶୁଖ୍ରୀଷ୍ଟ ଯେଉଁ ମୃତ୍ୟୁଦଣ୍ଡ ଆମେ ପାଇବାର ଯୋଗ୍ୟ ଅଛୁ, ସେଇ ଯୋଗ୍ୟରୁ ଆମମାନଙ୍କୁ ହଟାଇଛନ୍ତି, ଆଉ ସେଇ ଯୋଗ୍ୟତା ସେ ନେଇ ମୃତ୍ୟୁବରଣ କରିଛନ୍ତି, ଯେପରିକି ଆମେ ସେଇ ମୃତ୍ୟୁଦଣ୍ଡ ନ ପାଇପାରୁ, ଯେପରିକି ଆମେ ପାପହୀନ ଜୀବନରେ ରହିପାରିବା ଓ ଧାର୍ମିକ ଜୀବନରେ ରହିପାରିବା। ଆ ପରିଶେଷ 5 ଆମେ ଦେଖୁଛୁ ଯୀଶୁ ଆମକୁ ସ୍ୱର୍ଗକୁ ନ ଆସିବା ପର୍ଯ୍ୟନ୍ତ ଆମକୁ ବିଶ୍ୱାସ ରଖିବା ପାଇଁ ଦାୟିତ୍ୱ ଗ୍ରହଣ କରନ୍ତି। 1:6-1:24 ବନ୍ଧୁ, ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ସେ ସ୍ୱର୍ଗରୁ ନ ଆସିବା ପର୍ଯ୍ୟନ୍ତ ଆମମାନଙ୍କୁ ବିଶ୍ୱାସ ରଖିବା ପାଇଁ ଦାୟିତ୍ୱ ଦେଇଛନ୍ତି କି ଆମେ ଯେପରି ଆମେ ବିଶ୍ୱାସରେ ରହିବା, ଯେଉଁ ବିଶ୍ୱାସ ଆମମାନଙ୍କୁ ପରମେଶ୍ୱର ଦେଇଛନ୍ତି ସେଇ ବିଶ୍ୱାସରେ ଆମେ ଯେପରି ରହିବା, ସେଥିଯୋଗୁଁ ଆମର କର୍ତ୍ତବ୍ୟ ହେଉଛି ଯୀଶୁଙ୍କ ଠାରେ ଆମେ ବିଶ୍ୱାସରେ ରହିବା। ଯେହେତୁ ଯୀଶୁ ପ୍ରଭୁ ବହୁ ଶୀଘ୍ର ଆସୁଅଛନ୍ତି, ଆସିବେ, ଆଉ ଯଦି ଆମେ ସେହି ବିଶ୍ୱାସରେ ରହିବା ନିଶ୍ଚିତ ରୂପେ ଆମେ ସେହି ସ୍ୱର୍ଗ ରାଜ୍ୟକୁ ଯାଇପାରିବା। ତାହେଲେ ଚାଲନ୍ତୁ ନିଜକୁ ବିଶ୍ୱାସରେ ରଖି ଆମ ଜୀବନ ତାଙ୍କ ହସ୍ତରେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ମାନଙ୍କୁ ଦେଇଥିଲ ସେହି ଧର୍ମଧାମ ବିଷୟରେ ଶିକ୍ଷା ଲାଭ କରିବା ପାଇଁ। ତୁମ ସେହି କୃଷରେ ମୃତ୍ୟୁ ଯାହାକି ଆମ ପାପ ପାଇଁ ହେଇଥିଲ ସେ ଯୋଗୁଁ ଧନ୍ୟବାଦ କରୁଅଛୁ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷମ ହେଉଛି ତୁମେ ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org। ଆଡଭେଣ୍ଟେଜ୍ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆଡଭେଣ୍ଟିଷ୍ଟ ଫଲ୍ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।